ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ନମୋ ଆପ୍ ମାଧ୍ୟମରେ ମେରା ବୁଥ୍ ସବ୍ସେ ମଜବୁତ୍ ଅଭିଯାନରେ ଆଜି ଆସାମ ଏବଂ ପୁଡୁଚେରୀର ଦଳୀୟ କର୍ମୀମାନଙ୍କୁ ଉଦ୍ବୋଧନ ଦେବେ ବରିଷ୍ଠ ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ। ଦେଶରେ ଶକ୍ତି ଯୋଗାଣକୁ ନିଶ୍ଚିତ କରିବା ଲାଗି 21 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ କିରୋସିନ ବଣ୍ଟନ ଲାଗି ଅନୁମତି ଦେଲେ କେନ୍ଦ୍ର ସରକାର। ସ୍ଥଳଭାଗରେ ଆମେରିକା ଆକ୍ରମଣ ଯୋଜନା କରୁଥିବା ଇରାନ୍ର ଅଭିଯୋଗ ଏବଂ ଆଇପିଏଲ୍ କ୍ରିକେଟ୍ରେ କୋଲକାତା ନାଇଟ୍ ରାଇଡର୍ସକୁ 6 ପରାସ୍ତ କଲା ମୁମ୍ବାଇ ଇଣ୍ଡିଆନ୍ସ। ଆଜି ସନ୍ଧ୍ୟାରେ ରାଜସ୍ଥାନ ରୟାଲ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଅନୁଷ୍ଠିତ ହେବ ମ୍ୟାଚ୍। ପ୍ରଧାନମନ୍ତ୍ରୀ ଏବଂ ବରିଷ୍ଠ ବିଜେପି ନେତା ନରେନ୍ଦ୍ର ମୋଦି ଆଜି ନମୋ ଆପ୍ ମାଧ୍ୟମରେ ମେରା ବୁଥ୍ ସବ୍ସେ ମଜବୁତ୍ ଅନ୍ତର୍ଗତ ଆସାମ ଏବଂ ପୁଡୁଚେରୀର ଦଳୀୟ କର୍ମୀମାନଙ୍କୁ ଉଦ୍ବୋଧନ ଦେବେ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ଗତ ଦଶନ୍ଧିରେ ଆସାମରେ ବିଭିନ୍ନ କ୍ଷେତ୍ରରେ ବିକାଶମୂଳକ କାର୍ଯ୍ୟ କରାଯାଇଛି। ବିକାଶ କାର୍ଯ୍ୟ ଯୋଗୁଁ ଲୋକମାନେ ଡବଲ ଇଞ୍ଜିନ୍ ଏନ୍ଡିଏ ସରକାରଙ୍କୁ ଆଉ 5 ପାଇଁ ନିର୍ବାଚିତ କରିବା ଲାଗି ପ୍ରସ୍ତୁତ ଅଛନ୍ତି ବୋଲି ସେ କହିଛନ୍ତି। ଅନ୍ୟ ଏକ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ଡବଲ ଇଞ୍ଜିନ୍ ଏନ୍ଡିଏ ସରକାର ଗତ 5 ମଧ୍ୟରେ ପୁଡୁଚେରୀର ଲୋକଙ୍କ ଆକାଂକ୍ଷା ପୂରଣ କରିବାରେ ସଫଳ ହୋଇଛି। ଦେଶରେ ଶକ୍ତି ଯୋଗାଣକୁ ନିଶ୍ଚିତ କରିବା ଲାଗି କେନ୍ଦ୍ର ସରକାର 21 ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ସାଧାରଣ ବଣ୍ଟନ ବ୍ୟବସ୍ଥାରେ କିରୋସିନ ବଣ୍ଟନ ଲାଗି ଅନୁମତି ପ୍ରଦାନ କରିଛନ୍ତି। ଏକ ବିଜ୍ଞପ୍ତି ଅନୁଯାୟୀ ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ କିରୋସିନ ମୁକ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ନିର୍ଦ୍ଦିଷ୍ଟ ପେଟ୍ରୋଲ୍ ପମ୍ପଗୁଡ଼ିକରେ କିରୋସିନ ସଂରକ୍ଷଣ ଏବଂ ବଣ୍ଟନ ପାଇଁ ଅନୁମତି ଦେଇଛନ୍ତି। ପ୍ରତି ଜିଲ୍ଲାରେ 2 ପେଟ୍ରୋଲ୍ ପମ୍ପରେ 5,000 ଲିଟର ପର୍ଯ୍ୟନ୍ତ କିରୋସିନ ଗଚ୍ଛିତ ରଖିବା ଲାଗି ଅନୁମତି ଦିଆଯାଇଛି। ଏହି ବ୍ୟବସ୍ଥା କେବଳ ଘରୋଇ ବ୍ୟବହାର ପାଇଁ ଉଦ୍ଦିଷ୍ଟ କିରୋସିନ ପାଇଁ ପ୍ରଯୁଜ୍ୟ ହେବ। ଏହା ଦିଲ୍ଲୀ, ଉତ୍ତରପ୍ରଦେଶ, ଗୁଜରାଟ ଏବଂ ରାଜସ୍ଥାନ ସମେତ 21 ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ କାର୍ଯ୍ୟକାରୀ ହେବ। ଏହି ପ୍ରକ୍ରିୟା 60 ପାଇଁ କିମ୍ବା ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବଳବତ୍ତର ରହିବ। ଲୋକସଭାରେ ଆଜି ଇନ୍ସଲ୍ଭେନ୍ସି ଏବଂ ଦେବାଳିଆ କୋଡ୍ ସଂଶୋଧନ ବିଲ୍ 2025 ଉପରେ ଆଲୋଚନା ହେବ। ଏଥିରେ କମ୍ପାନୀ ଏବଂ ବ୍ୟକ୍ତିବିଶେଷଙ୍କ ମଧ୍ୟରେ ପ୍ରକ୍ରିୟାଗତ ବିଳମ୍ବ ଏବଂ ସମ୍ପର୍କିତ ସମସ୍ୟାଗୁଡ଼ିକୁ ସମାଧାନ କରିବା ନେଇ ସଂଶୋଧନ କରାଯାଇଛି। ଲୋକସଭାରେ ମଧ୍ୟ ଆଜି ମାଓବାଦରୁ ଦେଶକୁ ମୁକ୍ତ କରିବା ପାଇଁ ଚାଲିଥିବା ପ୍ରୟାସ ଉପରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। ରାଜ୍ୟସଭାରେ ଆଜି କେନ୍ଦ୍ରୀୟ ସଶସ୍ତ୍ର ପୁଲିସ୍ ବାହିନୀ ବିଧେୟକ 2026 ଆଲୋଚନା ଏବଂ ମଞ୍ଜୁରୀ ପାଇଁ ଉପସ୍ଥାପନ କରାଯିବ। ବିଧେୟକରେ ଇନ୍ସପେକ୍ଟର ଜେନେରାଲ୍ ପଦରେ ମୋଟ ପଦବୀର 50%, ଅତିରିକ୍ତ ନିର୍ଦ୍ଦେଶକ ପଦରେ ସର୍ବନିମ୍ନ 67% ଏବଂ ଅତିରିକ୍ତ ମହାନିର୍ଦ୍ଦେଶକ ଏବଂ ମହାନିର୍ଦ୍ଦେଶକ ପଦରେ ସମସ୍ତ ପଦବୀ ଭାରତୀୟ ପୁଲିସ୍ ସେବା ଆଇପିଏସ୍ ଅଧିକାରୀମାନଙ୍କ ଦ୍ୱାରା ଡେପୁଟେସନ୍ରେ ପୂରଣ କରାଯିବା ବ୍ୟବସ୍ଥା ରହିଛି। ନିର୍ବାଚନ କମିଶନ ପଶ୍ଚିମବଙ୍ଗର 170 ଥାନାର ଅଧିକାରୀଙ୍କୁ ହଟାଇ ଦେଇଛନ୍ତି, ଯେଉଁଥିରେ ଭବାନୀପୁର ଏବଂ ନନ୍ଦୀଗ୍ରାମ ଭଳି ସମ୍ବେଦନଶୀଳ ବିଧାନସଭା ନିର୍ବାଚନ ମଣ୍ଡଳୀ ରହିଛି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୁପାରିଶ ଆଧାରରେ 11 ଉଚ୍ଚପଦସ୍ଥ ଅଧିକାରୀଙ୍କ ସମେତ ମୋଟ 184 ପୁଲିସ୍ ଅଧିକାରୀଙ୍କ ବଦଳି ଏବଂ ପୁନଃସ୍ଥାପନକୁ ଅନୁମୋଦନ ଦିଆଯାଇଛି। କମିଶନଙ୍କ ସୂଚନା ଅନୁଯାୟୀ ଆଇନ ଶୃଙ୍ଖଳା ବଜାୟ ରଖିବା ଏବଂ ମତଦାନ ପ୍ରକ୍ରିୟା ସମୟରେ ସମ୍ପୂର୍ଣ୍ଣ ନିରପେକ୍ଷତା ସୁନିଶ୍ଚିତ କରିବା ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ପୂର୍ବରୁ ପୋଷ୍ଟର ମାଧ୍ୟମରେ ଚଳଚ୍ଚିତ୍ରଗୁଡ଼ିକର ବିଜ୍ଞାପନ କରାଯାଉଥିବା ବେଳେ ପରିବର୍ତ୍ତନଶୀଳ ସମୟ ଏବଂ ପ୍ରଯୁକ୍ତିବିଦ୍ୟା ସହିତ ଏହାର ଲୋକପ୍ରିୟତା ହ୍ରାସ ପାଇଛି। ଫିଲ୍ମ ପୋଷ୍ଟରର ଯୁଗକୁ ପୁନଃ ପ୍ରଦର୍ଶନ କରିବା ପାଇଁ ଟୁଲି ରିସର୍ଚ୍ଚ ସେଣ୍ଟର ଫର୍ ଇଣ୍ଡିଆ ଷ୍ଟଡିଜ୍ TRCI ଦିଲ୍ଲୀରେ ଏକ ପୋଷ୍ଟର ପ୍ରଦର୍ଶନୀ ଆୟୋଜନ କରିଥିଲା। ଏଥିରେ ଭାରତୀୟ ସିନେମାର ଅତୀତର ସୁବର୍ଣ୍ଣ ଯୁଗର ସ୍ୱତନ୍ତ୍ର ଏବଂ ବିରଳ ସଂଗ୍ରହଗୁଡ଼ିକୁ ପ୍ରଦର୍ଶିତ କରାଯାଇଥିଲା। ପ୍ରଦର୍ଶନୀରେ ସବୁଠାରୁ ଭାବପ୍ରବଣ ଉପସ୍ଥାପନା ମଧ୍ୟରେ ସର୍ବୋତ୍ତମ ଭାରତୀୟ ଚଳଚ୍ଚିତ୍ର ମଧ୍ୟରୁ ଗୋଟିଏ ଥିଲା ମୋଗଲେ ଆଜମ୍। ଏହାବ୍ୟତୀତ ଭାରତୀୟ ସିନେମାର ଅନନ୍ୟ ପରିଚୟ ବହନ କରୁଥିବା ଜୁବୁଲି ଟ୍ରଫିରେ ମଧ୍ୟ ପ୍ରଦର୍ଶନ କରାଯାଇଥିଲା। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ।
ମୁଁ କମ୍ରେଡ୍ କୁନି କହୁଛି। ମୁଁ ଆଉ ରନି 2 ପୁଲିସ ପାଖକୁ ଆସି ସିଲିଣ୍ଡର କରିଛୁ। ଆମେ ବି ବୋଲରେ ଅଛୁ। ଏଇଠି ନୀତୁ ଦାଦା ସହ ବି ସମସ୍ତେ ବୋଲରେ ଅଛନ୍ତି। କମ୍ରେଡ୍ ମାଙ୍ଗୁ, ତୁମ ଅପେକ୍ଷାରେ ମୁଁ ଅଛି। ମା ବାପା ସହିତ ବି କଥା ହେଇଛି, ସେମାନେ ବି ବୋଲରେ ଅଛନ୍ତି। ସୁଷମା, ରଜିତା, ଜିଉନି, ଜନି, ଅନ୍ୟ କମ୍ରେଡ୍କୁ ନେଇ ନୀତୁ ଦାଦା ଫୋନ୍ ନମ୍ବରରେ କଣ୍ଟାକ୍ଟ କରିକି ଆସିପାରିବ। ମାର୍ଚ୍ଚ 31 ସୁଦ୍ଧା ସିଲିଣ୍ଡର କରିଲେ ପୁଲିସ ତୁମ ସିଲିଣ୍ଡରକୁ ଗ୍ରହଣ କରିବ, ପରେ ସିଲିଣ୍ଡର କଲେ ପୁଲିସ ତୁମ ସିଲିଣ୍ଡରକୁ ଗ୍ରହଣ କରିବ ନାହିଁ। ନିତୁ ଦାଦାର ଫୋନ ନମ୍ବର 7815705531।
ମଧ୍ୟପ୍ରାଚ୍ୟ ବିବାଦର ଅନ୍ତ ପାଇଁ କୂଟନୈତିକ ପ୍ରୟାସ ଜାରି ରହିଥିବା ବେଳେ ଇରାନ୍ର ବାଚସ୍ପତି ଆମେରିକା ଗୁପ୍ତ ଭାବରେ ସ୍ଥଳଭାଗରେ ଆକ୍ରମଣ ଯୋଜନା କରୁଥିବା ଅଭିଯୋଗ କରିଛନ୍ତି। ବାଚସ୍ପତି ମହମ୍ମଦ ବାଘେର କାଲିଫା କହିଛନ୍ତି, ଯଦି ଆମେରିକୀୟ ସୈନ୍ୟ ଦେଶରେ ପ୍ରବେଶ କରନ୍ତି ତେବେ ଇରାନୀ ସୈନ୍ୟମାନେ ଜବାବ ଦେବାକୁ ପ୍ରସ୍ତୁତ ଅଛନ୍ତି। ସେ କହିଛନ୍ତି, ଏବେ ସଂଘର୍ଷ ଜଟିଳ ପର୍ଯ୍ୟାୟରେ ପହଞ୍ଚିଛି। ଅନ୍ୟପକ୍ଷରେ 3500 ନାବିକଙ୍କୁ ନେଇ ଆମେରିକାର ଜାହାଜ ମଧ୍ୟପ୍ରାଚ୍ୟର ତ୍ରିପୋଲିରେ ପହଞ୍ଚିଥିବା ଜଣାପଡ଼ିଛି। ଇରାନ୍ର ମିଳିତ ସାମରିକ କମାଣ୍ଡ ଆମେରିକା ଏବଂ ଇସ୍ରାଏଲ ଅଧିକାରୀଙ୍କ ବ୍ୟକ୍ତିଗତ ବାସସ୍ଥାନକୁ ବୈଧ ଲକ୍ଷ୍ୟସ୍ଥଳ ଭାବରେ ଘୋଷଣା କରିଛି, ଫଳରେ ଇରାନ୍ ପକ୍ଷରୁ ସେହିସବୁ ଅଞ୍ଚଳ ଉପରେ ଆକ୍ରମଣ କରାଯାଇପାରିବ। ଇରାନ୍ର ବୈଦେଶିକ ମନ୍ତ୍ରୀ ସୟଦ ଆବାସ ଆରାଗାଚି ମଧ୍ୟ ଇରାନୀ ବିଶ୍ୱବିଦ୍ୟାଳୟ ଏବଂ ଶିକ୍ଷାନୁଷ୍ଠାନଗୁଡ଼ିକୁ ଲକ୍ଷ୍ୟ କରି ଆମେରିକା ଇସ୍ରାଏଲ ଆକ୍ରମଣକୁ କଡ଼ା ନିନ୍ଦା କରିଛନ୍ତି। ଇରାନ୍ର ଇସ୍ଲାମିକ୍ ରିଭଲ୍ୟୁସନାରୀ ଗାର୍ଡ କର୍ପସ୍ ଚେତାବନୀ ଜାରି କରିଛି, ପ୍ରତିଶୋଧ ସ୍ୱରୂପ ପଶ୍ଚିମ ଏସିଆ ଅଞ୍ଚଳରେ ଆମେରିକୀୟ ଏବଂ ଇସ୍ରାଏଲି ବିଶ୍ୱବିଦ୍ୟାଳୟଗୁଡ଼ିକ ଉପରେ ଆବଶ୍ୟକ ପଡ଼ିଲେ ଆକ୍ରମଣ କରାଯିବ। କୂଟନୈତିକ ପ୍ରୟାସରେ ସାଉଦି ଆରବ, ମିଶର, ତୁର୍କୀ ଏବଂ ପାକିସ୍ତାନର ବୈଦେଶିକ ମନ୍ତ୍ରୀମାନେ ବିବାଦକୁ ହ୍ରାସ କରିବା ଏବଂ ଆଞ୍ଚଳିକ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଇସ୍ଲାମାବାଦରେ ବୈଠକ କରିଥିଲେ ମଧ୍ୟ କୌଣସି ବିବୃତ୍ତି ଜାରି କରାଯାଇନାହିଁ। ସୂଚନାଯୋଗ୍ୟ, ଇରାନ୍ ଉପରେ ଆମେରିକା ଇସ୍ରାଏଲ ମିଳିତ ଆକ୍ରମଣରେ 3000ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ଲେବାନନରେ ଇସ୍ରାଏଲର ସାମରିକ ଅଭିଯାନ ତୀବ୍ର ହୋଇଛି। ଇସ୍ରାଏଲ ଦକ୍ଷିଣ ଲେବାନନରେ ଏହାର ବଫର ଜୋନ୍କୁ ବିସ୍ତାର କରି ନୂତନ ଆକ୍ରମଣ ଆରମ୍ଭ କରିଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ କହିଛନ୍ତି, ଏହି ପଦକ୍ଷେପ ହିଜବୋଲା ଅନୁପ୍ରବେଶକୁ ରୋକିବା ଏବଂ ଇସ୍ରାଏଲର ଉତ୍ତର ସୀମାରେ ସୁରକ୍ଷାକୁ ମଜବୁତ କରିବା ପାଇଁ ଉଦ୍ଦିଷ୍ଟ। ଇସ୍ରାଏଲି ସେନା ସୀମା ନିକଟରେ ବିସ୍ଫୋରକ ସାମଗ୍ରୀ ରଖିଥିବା ଅଭିଯୋଗରେ ହିଜବୋଲା ଯୋଦ୍ଧାମାନଙ୍କୁ ହତ୍ୟା କରିଥିବା ସୂଚନା ଦେଇଛି। ଆଫଗାନିସ୍ତାନରେ ପାକିସ୍ତାନ ସେନା ପକ୍ଷରୁ କୁନାର ପ୍ରଦେଶରେ ଆକ୍ରମଣରେ ଜଣେ ପ୍ରାଣ ହରାଇଥିବା ବେଳେ 16 ଜଣ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ ଗତକାଲି ପାକିସ୍ତାନ ସେନା ଦ୍ୱାରା ସାଧାରଣ ଲୋକଙ୍କ ଘର ଉପରେ ଆକ୍ରମଣ କରାଯାଇଥିଲା। ଆଫଗାନିସ୍ତାନ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ସୀମାପାର ସଂଘର୍ଷ ଏବଂ ବିମାନ ଆକ୍ରମଣ ମଧ୍ୟରେ ଏହି ସଦ୍ୟତମ ଘଟଣା ଘଟିଛି। ସୁଦାନର କୋଡୋଫାନ ପ୍ରଦେଶରେ 5 ଜଣ ଶିଶୁ ଏବଂ 2 ଜଣ ମହିଳାଙ୍କ ସମେତ 14 ଜଣଙ୍କ ମୃତ୍ୟୁ ଘଟିଛି। ସୁଦାନ ଡକ୍ଟର୍ସ ନେଟୱାର୍କ କହିଛି, ଅର୍ଦ୍ଧସାମରିକ ବାହିନୀ, ର୍ୟାପିଡ୍ ସପୋର୍ଟ ଫୋର୍ସ ଏବଂ ସହଯୋଗୀ ବିଦ୍ରୋହୀମାନେ ଏହି ଆକ୍ରମଣ କରିଛନ୍ତି, ଯେଉଁଥିରେ 7 ଜଣ ଶିଶୁ ସମେତ ଅନ୍ୟ 23 ଜଣ ଆହତ ହୋଇଛନ୍ତି। ପାକିସ୍ତାନରେ ଖାଇବର ପଖତୁଆ ଏବଂ ପଞ୍ଜାବ ପ୍ରଦେଶରେ ପ୍ରବଳ ବର୍ଷାରେ 9 ଜଣଙ୍କ ମୃତ୍ୟୁ ହୋଇଛି। ବର୍ଷା ଯୋଗୁଁ ସମ୍ପୃକ୍ତ ଅଞ୍ଚଳରେ ଏକ କୋଠା ଭୁଶୁଡ଼ି ପଡ଼ିବାରୁ 6 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 30ରୁ ଅଧିକ ଆହତ ହୋଇଛନ୍ତି। ଲାହୋରରେ ଛାତ ଭୁଶୁଡ଼ି ପଡ଼ିବାରୁ 2 ଜଣଙ୍କର ମୃତ୍ୟୁ ଘଟିଛି। ଆଗାମୀ ଦିନରେ ଅଧିକ ବର୍ଷା, ପବନ ଏବଂ ସମ୍ଭାବ୍ୟ ବନ୍ୟା ନେଇ ସତର୍କ ସୂଚନା ଜାରି କରାଯାଇଛି। ଖେଳ ଖବର। ଆଇପିଏଲ୍ କ୍ରିକେଟରେ ଗତକାଲି ରାତିରେ ମୁମ୍ବାଇର ୱାଙ୍ଖେଡ଼େ ଷ୍ଟାଡିୟମରେ ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ 6 ୱିକେଟ୍ରେ କୋଲକାତା ନାଇଟ୍ ରାଇଡର୍ସକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି କୋଲକାତା ନାଇଟ୍ ରାଇଡର୍ସ 4 ୱିକେଟ୍ରେ 220 ରନ୍ ସ୍କୋର୍ କରିଥିଲା। ଜବାବରେ ମୁମ୍ବାଇ ଇଣ୍ଡିଆନ୍ସ 19 ଓଭର ଗୋଟିଏ ବଲ୍ରେ 4 ୱିକେଟ୍ ବିନିମୟରେ ବିଜୟ ଲକ୍ଷ୍ୟ ହାସଲ କରିଥିଲା। ଆଜି ସନ୍ଧ୍ୟା 7:30ରେ ଗୌହାଟୀର ବର୍ଷାପାରା କ୍ରିକେଟ୍ ଷ୍ଟାଡିୟମରେ ରାଜସ୍ଥାନ ରୟାଲ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଛତିଶଗଡ଼ରେ ଚାଲିଥିବା ପ୍ରଥମ ଖେଲୋ ଇଣ୍ଡିଆ ଜନଜାତି କ୍ରୀଡ଼ାର ପଞ୍ଚମ ଦିନରେ ଝାଡ଼ଖଣ୍ଡ ଏବଂ ହିମାଚଳ ପ୍ରଦେଶର କୁସ୍ତି ଯୋଦ୍ଧାମାନେ 2ଟି ଲେଖାଏଁ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। ମିଜୋରାମର ଭାରୋତ୍ତୋଳନକାରୀମାନେ 2ଟି ସ୍ୱର୍ଣ୍ଣ, ଜମ୍ମୁ ଏବଂ କାଶ୍ମୀର କୁସ୍ତିରେ 1ଟି ସ୍ୱର୍ଣ୍ଣ ଏବଂ 1ଟି ରୌପ୍ୟ ହାସଲ କରିଛନ୍ତି। ଭାରୋତ୍ତୋଳନରେ 86 କିଲୋଗ୍ରାମ ବର୍ଗରେ ମହାରାଷ୍ଟ୍ରର ସାକ୍ଷୀ ବୁର୍କୁଲେ ଏବଂ ମିଜୋରାମର ଜୁଆଙ୍ଗ ଜୁଆଲି ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। ପୁରୁଷ ବିଭାଗର 110 କିଲୋଗ୍ରାମ ବର୍ଗରେ ଅରୁଣାଚଳ ପ୍ରଦେଶର ସାମ୍ବୋଲାପୁଙ୍ଗ ଏବଂ ମିଜୋରାମର ଡେଭିଡ୍ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। କୁସ୍ତିରେ ଝାଡ଼ଖଣ୍ଡର ପୁନମ ଓରାନ ଓ ହିମାଚଳ ପ୍ରଦେଶର ପ୍ରିୟଙ୍କା ଚୌଧୁରୀ ସ୍ୱର୍ଣ୍ଣପଦକ ହାସଲ କରିଥିବା ବେଳେ ଜମ୍ମୁ ଏବଂ କାଶ୍ମୀରର ମୁନିର ହୁସେନ ଏବଂ ମହାରାଷ୍ଟ୍ରର ବିନୋଦ ସରକାର ପୁରୁଷ ଫ୍ରିଷ୍ଟାଇଲ୍ରେ ସ୍ୱର୍ଣ୍ଣପଦକ ଜିତିଛନ୍ତି। ଆଜି ଷଷ୍ଠ ଦିନରେ ରାୟପୁରରେ ତୀରନ୍ଦାଜି, ହକି ଏବଂ ଫୁଟବଲ ମ୍ୟାଚ୍ ଅନୁଷ୍ଠିତ ହେବ। ଭାରତର ପାରାଅଲମ୍ପିକ୍ସ ଚମ୍ପିୟନ ପ୍ରମୋଦ ଭଗତ ଟୋଲେଡୋରେ ଅନୁଷ୍ଠିତ ସ୍ପାନିସ୍ ପାରା ବ୍ୟାଡମିଣ୍ଟନ ଇଣ୍ଟରନ୍ୟାସନାଲ 2026 ଲେବୁଲାଏକ୍ରେ 1ଟି ସ୍ୱର୍ଣ୍ଣ ଏବଂ 2ଟି ରୌପ୍ୟ ପଦକ ଜିତିଛନ୍ତି। ବକ୍ସିଂରେ ଆଜି ଭାରତୀୟ କ୍ରୀଡ଼ାବିତ୍ମାନେ ମଙ୍ଗୋଲିଆର ଉଲାନ୍ ବାଟାରରେ ଏସୀୟ ଚମ୍ପିୟନ୍ସିପ୍ରେ ସେମାନଙ୍କର ଅଭିଯାନ ଆରମ୍ଭ କରିବେ। ମୁଖ୍ୟ ସମ୍ବାଦ ପୁଣି ଥରେ। ନମୋ ଆପ୍ ମାଧ୍ୟମରେ ମେରା ବୁଥ୍ ସବ୍ସେ ମଜବୁତ୍ ଅଭିଯାନରେ ଆଜି ଆସାମ ଏବଂ ପୁଡୁଚେରୀର ଦଳୀୟ କର୍ମୀମାନଙ୍କୁ ଉଦ୍ବୋଧନ ଦେବେ ବରିଷ୍ଠ ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ। ଦେଶରେ ଶକ୍ତି ଯୋଗାଣକୁ ନିଶ୍ଚିତ କରିବା ଲାଗି 21ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ କିରୋସିନ ବଣ୍ଟନ ଲାଗି ଅନୁମତି ଦେଲେ କେନ୍ଦ୍ର ସରକାର। ସ୍ଥଳଭାଗରେ ଆମେରିକା ଆକ୍ରମଣ ଯୋଜନା କରୁଥିବା ଇରାନ୍ର ଅଭିଯୋଗ ଏବଂ ଆଇପିଏଲ୍ କ୍ରିକେଟ୍ରେ କୋଲକାତା ନାଇଟ୍ ରାଇଡର୍ସକୁ 6 wicketରେ ପରାସ୍ତ କଲା ମୁମ୍ବାଇ ଇଣ୍ଡିଆନ୍ସ। ଆଜି ସନ୍ଧ୍ୟାରେ ରାଜସ୍ଥାନ ରୟାଲ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଅନୁଷ୍ଠିତ ହେବ ମ୍ୟାଚ୍। ସମ୍ବାଦ ଶେଷ ହେଲା।